ଅନନ୍ତ ପ୍ରସାଦ ପଣ୍ଡାଙ୍କର ଏକ ରଚନା ପହିଲା ପରେ ଘରେ ଆସି ଗୋଡ଼ ଦେଲା କ୍ଷଣି ସାନ ପୁଅ ଟୁନୁ ଆସି କହେ, ବାପା ବିସ୍କୁଟ। ବାପା ପୁଅଟିକୁ ଗେଲ କରି କାଖକୁ ଟେକି ନିଅନ୍ତି ଆଉ ତା ଗାଲରେ ଚୁମାଟି ଦେଇ କହନ୍ତି ପହିଲା ପରେ। ଟୁନୁ ଭାରି ଖୁସି ହୋଇ ଧାଇଁ ଯାଏ ନାନି ପାଖକୁ। ନାନି ତାର ସ୍କୁଲରେ ପଢ଼େ, ପଚାରେ ନାନି ପହିଲା କେବେ। ନାନି କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟି ଆଡ଼କୁ ଚାହେଁ, କହେ ଆଜି ହେଲା ମାସର 7 ତାରିଖ, ଆହୁରି 24 ଦିନ ଅଛି ପହିଲା ହେବାକୁ। ଟୁନୁ ଗଣି ଶିଖିଲାଣି, ତାର ସାନ ସାନ ଆଙ୍ଗୁଠିର ସରୁ ସରୁ ରେଖା ଗୁଡ଼ିକୁ ଗଣିଯାଏ, 1, 2, 3, 4, ସବୁ ଆଙ୍ଗୁଠିର ରେଖା ସରିଯାଏ, ତେବେ ବି 24 ପହଞ୍ଚିପାରେ ନାହିଁ। ହେଉ, କେବେ ହେଲେ ତ ପହିଲା ଆସିବ। ବିସ୍କୁଟର ସ୍ୱପ୍ନ ଦେଖୁ ଦେଖୁ ଟୁନୁ ଯାଇ ନିତିଦିନର ପାଟି ପକା ଜଳଖିଆ ମୁଢ଼ି 2 ମୁଠା ଚୋବେଇ ପକାଏ। ଟୁନୁ ଉପର ଭଉଣୀକୁ ନୁଆସି କହେ, ବାପା ମୋ ଜୋତା ଯୋଡ଼ାକ ଏକବାର କୋତରା ହୋଇଗଲାଣି, ଖାଲି ଗୋଡ଼ରେ ଗଲେ ଗୋଡ଼ ଧୂଳି ହୋଇଯାଉଛି, ମାଷ୍ଟ୍ରାଣୀ ରାଗୁଛନ୍ତି, ମୋର ନୂଆ ଜୋତା ଆସିବ। ବାପା କୁନୁକୁ ଆଦର କରି କୋଳକୁ ଆଉଜାଇ ନେଇ ତାର ଫୁରଫୁରିଆ ବବୁରୀ ବାଳ ଉପରେ ହାତ ବୁଲା ବୁଲା କହନ୍ତି ପହିଲା ପରେ। କୁନୁ ବି ଆଙ୍ଗୁଠିର ରେଖା ଗଣି ବସେ ପହିଲା କେବେ। ତା ଉପର ଭାଇ ମଣ୍ଟୁ ଆସି କହେ, ବାପା ଦୁଆତ କଲମ ଧରି ସ୍କୁଲକୁ ଗଲାବେଳେ କାଳି ସବୁ ଗଡ଼ିଯାଇ ଲୁଗାପଟା ମସିଆ ହୋଇଯାଉଛି, ମାଷ୍ଟର ଗାଳି ଦେଉଛନ୍ତି, ଆମ କ୍ଲାସ୍ରେ ବହୁତ ପିଲା ଫାଉଣ୍ଟେନ୍ ପେନ୍ ନେଉଛନ୍ତି, ମୋର ଗୋଟାଏ ଫାଉଣ୍ଟେନ୍ ପେନ୍ ନହେଲେ ଚଳିବ ନାହିଁ। ବାପା କହନ୍ତି ହଉ ପହିଲା ପରେ ଦେଖିବା। ଆଉ ଦୁଇପାଦ ଘର ଭିତରକୁ ପଶିଲା କ୍ଷଣି ବଡ଼ ଝିଅ ହେମ ଆସି କହେ, ବାପା ମୋର କଳାଧଳିଆ ଶାଢ଼ୀ ନହେଲେ ଚଳିବ ନାହିଁ। ବାପା କହନ୍ତି ହେରେ ମା, ପହିଲା ପରେ କିଣିଦେବି। ଘର ବାରଣ୍ଡାରେ ପହଞ୍ଚିଲା କ୍ଷଣି ମଝିଆ ପୁଅ ନଟୁ ଆସି କହେ, ବାପା ଏବେ ଟେନିସ୍ ଖେଳିବାକୁ ଯାଉଛି ଯେ ମୋ ପାଇଁ ଯୋଡ଼ାଏ କାନଭାସ ଜୋତା ନହେଲେ ଚଳିବ ନାହିଁ। ବାପା କହନ୍ତି ହଉ ପହିଲା ପରେ କିଣିଦେବା। କଲେଜରେ ପଢ଼ୁଥିବା ବଡ଼ ପୁଅ ନୀଲୁ ଆସି କହେ, ବାପା ମୋ ପାଇଁ ଯୋଡ଼ାଏ ପଙ୍କିମହାମ ମିଲ୍ କନାର ଟ୍ରାଉଜର ଦରକାର, ଆଉ ସିଲ୍କ କନାର ଗୋଟେ ହାୱାଇନ୍। ବାପା କହନ୍ତି ହଉ ପହିଲା ପରେ କରିବା। ନୀଲୁ ପ୍ରତିବାଦ କରି କହେ, ସବୁ ତ କରିବା ପହିଲା ପରେ, ଆଜି ତ ମାସର ମୋଟେ 7 ତାରିଖ, ପହିଲା ତ ଆହୁରି ଅନେକ ଦିନ ବାକି ଅଛି। ଘର ଭିତରକୁ ପଶିଲା କ୍ଷଣି ରୋଷେଇ ଘର ଭିତରୁ ଗୃହିଣୀ ଡାକନ୍ତି, ଆଲୋ କୁନୁ, ବାପା ଆଇଲେଣି କି? କୁନୁ କହେ ହଁ ମା, ଏଇ ତ ଆଇଲେ। ଆଉ ଗୃହିଣୀ କହନ୍ତି କହିଦେ ବାପାଙ୍କୁ, ମୁଁ ଆଉ ପାରିବି ନାହିଁ, ଘରେ ଗୋଟାଏ ବୋଲି ଡେକ୍ଚି ନାହିଁ, ସବୁଗୁଡ଼ାକ କଣା ହୋଇଗଲାଣି, ମାଟିହାଣ୍ଡି ଗୁଡ଼ାକରେ ରୋଷେଇ କରି ତ ଲୁଗାପଟା ସବୁ ଭାଲୁ କଳା ହୋଇଯାଉଛି, କହିଦେ ଗୋଟାଏ ଡେକ୍ଚି କିଣି ଆଣିବେ। ବାପା କହନ୍ତି ମାଆକୁ କହ ଏ ମାସ ଯେମିତି ସେମିତି ଚଳାଇ ନିଅନ୍ତୁ, ପହିଲା ପରେ କିଣିବା। ଗୃହିଣୀ ପଞ୍ଚମକୁ ଉଠି ଯାଇ କହନ୍ତି ମଲା ମୋର, କାଲିକି ପହରଦିନ ତ ପହିଲା ଗଲା, ଫେର ପୁଣି କେବେ ପହିଲା ହେବ ଯେ ଡେକ୍ଚି କିଣା ହେବ, ମାସକ ଭିତରେ ଆଉ କେତେଟା ପହିଲା ହେବ ଯେ? ହଉ ଯେବେ ବରାଦ ହେବ। ଦିନସାରା ଗଧ ଖଟଣି ଖଟି ଖଟି ହରିବାବୁ ଯେତେବେଳେ ଘରକୁ ଫେରନ୍ତି, ଏମିତି 70 ପ୍ରକାରର ବରାଦ ଆସି ପହଞ୍ଚେ ତାଙ୍କ ପାଖରେ, କିନ୍ତୁ ସବୁ ବରାଦର ସେ ଗୋଟିଏ ଜବାବ ପହିଲା ପରେ। ଏ ତ ଗଲା ଘରର ବରାଦ, ରାତି ପହିଲେ ପୁଣି ଆସେ କେତେ ତାଗଦା ବାହାରୁ। ଘରବାଲା ଆସି କହେ 6 ମାସର ଭଡ଼ା ବାକି, ନଦେଲେ ଘର ଛାଡ଼ିଦେବାକୁ ହେବ। ହରିବାବୁ ବହୁତ ନେହୁରା ହୋଇ କହନ୍ତି ଏଇ ମାସରେ ତ ବହୁତ ଖର୍ଚ୍ଚ ପଡ଼ିଗଲା, ଆସନ୍ତା ପହିଲା ପରେ ନିଶ୍ଚୟ ବାକି ସବୁ ସୁଝିଦେବି। ଘରବାଲା ମୁହଁ ବଡ଼ି ନାକ ଛିଞ୍ଚାଡ଼ି କହେ ହଁ ଏମିତି ତ କେତେ ପହିଲା ଗଲାଣି, ପୁଣି ଆସନ୍ତା ପହିଲାକୁ ଦେବେ। ହରିବାବୁ ନୀରବରେ ସବୁ ସହିଯାଆନ୍ତି। ଦୁଧବାଲା ଆସି କହେ ଦୁଧ ବାକି ହେଲାଣି 2 ମାସର। କାଠବାଲା ଆସି କହେ ତାର ବାକି 4 ମାସର। ଏମିତି କେତେ ବିଲ୍ ଆସି ପହଞ୍ଚେ ହରିବାବୁଙ୍କ ପାଖରେ, କିନ୍ତୁ ସବୁ କଥାରେ ହରିବାବୁଙ୍କର ସେ ଗୋଟିଏ ଜବାବ ପହିଲା ପରେ। ଚାକିରି ଆରମ୍ଭ କଲାଠୁ ଶେଷ ମୁଣ୍ଡରେ ପହଞ୍ଚିବା ଯାଏ ହରିବାବୁଙ୍କୁ ପ୍ରତିମାସ 7 ତାରିଖରୁ ମାସ ଶେଷ ଯାଏ ଏମିତି 1000 ପ୍ରକାର ବରାଦ ଓ ତାଗଦାମନାର ସମ୍ମୁଖୀନ ହେବାକୁ ପଡ଼େ, କିନ୍ତୁ ସବୁ କଥାରେ ତାଙ୍କର ସେ ଗୋଟିଏ ଜବାବ ପହିଲା ପରେ। ଏ ଜବାବ ତାଙ୍କୁ ଏପର୍ଯ୍ୟନ୍ତ ଅକ୍ଷୟ କବଚ ଭଳି ରକ୍ଷା କରି ଆସିଛି। ଚାକିରି ଆରମ୍ଭ କଲାବେଳେ ଯେତେବେଳେ ବି ବହୁତ କମ୍ ଦରମା ପାଉଥିଲେ, ସେତେବେଳେ ହରିବାବୁଙ୍କର ଆର୍ଥିକ ଅବସ୍ଥା ଯାହା ଥିଲା, ଏବେ ଚାକିରି ଶେଷ ମୁଣ୍ଡରେ ପହଞ୍ଚି ସୁଦ୍ଧା ସେତେବେଳେ ଦରମାର 5 ଗୁଣା କି 7 ଗୁଣା ପାଇ ମଧ୍ୟ ସେଇ ଅବସ୍ଥା। କାରଣ ଦରମା ବଢ଼ିବା ସଙ୍ଗେ ସଙ୍ଗେ ପିଲାଝିଲା ବଢ଼ିଛନ୍ତି, ସମାନ ଗତିରେ ଅଭାବ ଅନଟନ ମଧ୍ୟ ବଢ଼ି ଚାଲିଛି ତାର ଦ୍ୱିଗୁଣ ଗତିରେ। ଏବେ ଅବଶ୍ୟ ହରିବାବୁ ଜଣେ ବଡ଼ ଅଫିସର ହେଲେ କ'ଣ ହେବ, ବାଉଁଶଟି ଯେତେ ମୋଟ ହେଉଛି ଭିତରର ଅଂଶଟି ମଧ୍ୟ ସେତିକି ସେତିକି ବଢ଼ି ବଢ଼ି ଚାଲିଛି। ଏହି ଦୀର୍ଘ 25 ବର୍ଷର ଚାକିରି ମଧ୍ୟରେ ହରିବାବୁ ମାସର ଗୋଟିଏ ଦିନ କେବଳ ଶାନ୍ତିରେ ନିଶ୍ୱାସ ମାରନ୍ତି, ସେ ଦିନଟି ହେଉଛି 1 ତାରିଖ। କଚେରୀ ଫେରନ୍ତି, ହରିବାବୁଙ୍କ ମନଟା ଭାରି ଖୁସି ଥାଏ, ପକେଟରେ ଭରିଥାଏ ନୋଟ୍ ପିଡ଼ାଟି। ବଜାର ବାଟେ ଆସିଲା ବେଳେ ସାନ ପୁଅ ଟୁକୁ ପାଇଁ ବିସ୍କୁଟ ପୋଡ଼ାଟିଏ, ସାନ ଝିଅ କୁନୁ ପାଇଁ ନାଲିଆ ରିବନ ଖଣ୍ଡେ, ମଣ୍ଟୁ ପାଇଁ ପେନ୍ସିଲ୍ଟିଏ, ହେମ ପାଇଁ ଶାଢ଼ୀ ଖଣ୍ଡେ, ଏମିତି କିଛି ଜିନିଷ କିଣି ଆଣନ୍ତି। ଯଦି ପୂର୍ବ ମାସର ବରାଦ ମନରେ ପଡ଼େ ତ ଗୃହିଣୀଙ୍କ ବରାଦ ଜିନିଷ ମଧ୍ୟ କିଣି ଆଣନ୍ତି। ଏମିତି ଗରଜ ନଥିବା ଭଳି ସୌକିନ ଜିନିଷଟାଏ ମଧ୍ୟ କିଣି ଆଣିବାକୁ ଛାଡ଼ନ୍ତି ନାହିଁ, କିନ୍ତୁ ତା ପରଦିନ ସକାଳକୁ ପୁଣି ପକେଟ୍ ଖାଲି ହୋଇଆସେ। ମାସର 7 ତାରିଖ ନ ହେଣୁ ବାବୁଙ୍କ ପକେଟ୍ ବିଲକୁଲ ଖାଲି। ତାପରେ ଯେତେ ଯିଏ ବରାଦ କରେ ସବୁ ପାଇଁ ହରିବାବୁଙ୍କର କେବଳ ଗୋଟିଏ ଜବାବ ପହିଲା ପରେ। ଗୀତା କହେ, ମଣିଷ ଅଭ୍ୟାସର ଜୀବ, ବାରମ୍ବାର ଯାହା ଅଭ୍ୟାସରେ ପଡ଼ିଯାଏ ତାହା ସ୍ୱତଃ କାର୍ଯ୍ୟକାରୀ ହୋଇଯାଏ। ହରିବାବୁଙ୍କର ଜୀବନ ସେହିପରି ଗୋଟିଏ ଧରାବନ୍ଧା ଗତି ଭିତରେ ପଡ଼ି ଗଡ଼ି ଚାଲେ, ଠିକ୍ ଘଣା ବଳଦ ପରି ଗୋଟିଏ ନିର୍ଦ୍ଦିଷ୍ଟ କେନ୍ଦ୍ର ଉପରେ। ସେହି କେନ୍ଦ୍ରଟି ହେଉଛି ମାସର 1। ମାସର 7 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସହିତ ସମ୍ପର୍କ ଥାଏ, ତାପରେ ସମ୍ପର୍କଟି ଦୂରେଇ ଯାଏ। ତାପରେ ହରିବାବୁଙ୍କ ମୁହଁରୁ ସବୁ କଥାରେ ବାହାରି ପଡ଼େ ପହିଲା ପରେ, ଗୋଟିଏ ଅଭ୍ୟାସଗତ ମାମୁଲି ଜବାବ। ସେଦିନ କଚେରୀରୁ ଫେରିଲା ବେଳକୁ ଟିକିଏ ବେଶୀ ଡେରି ହୋଇଯାଇଥିଲା, କାମର ଭିଡ଼ ବି ଖୁବ୍ ଥିଲା, ସୁତରାଂ ହରିବାବୁ ଘରକୁ ଫେରିବା ବେଳେ ଟିକିଏ ଅନ୍ୟମନସ୍କ ଥିଲେ। ସାନ ଝିଅ କୁନୁ ଆସି କହିଲା, ବାପା ମାଙ୍କୁ ଜ୍ୱର ହୋଇଛି, ଔଷଧ ଆସିବ। ହରିବାବୁ ଚିର ଅଭ୍ୟସ୍ତ ସ୍ୱରରେ କହିଲେ, ମାଙ୍କୁ କହିଦେ ପହିଲା ପରେ। କୁନୁ ପିଲା ଲୋକ, ସେ କ'ଣ କିଛି ବୁଝିଛି, ଧାଇଁ ଯାଇ ଏକା ନିଶ୍ୱାସରେ ମାଆଙ୍କ ପାଖେ ହାଜର। ମାଆ ପଚାରିଲେ, କୁନୁ ବାପା ଆଇଲେଣି, କହିବୁ ଯା ଔଷଧ ଆସିବ। କୁନୁ କହିଲା, ବାପାଙ୍କୁ କହିଲି ଯେ, ବାପା କହିଲେ ପହିଲା ପରେ ଆସିବ। ମା ତ ଏକରେ ଜ୍ୱରରେ କମ୍ପୁଥିଲେ, ତାପରେ କୁନୁ କଥା ଶୁଣି ରାଗରେ ଏକବାର ପଞ୍ଚମକୁ ଉଠିଗଲେ, କାନ୍ଦି କାନ୍ଦି କହିଲେ, ସବୁ ତ ପହିଲା ପରେ ହେବ, ପହିଲା ପର୍ଯ୍ୟନ୍ତ ବଞ୍ଚିଥିଲେ ତ। ତାପରେ ରୀତିମତ ବାହୁନା ଆରମ୍ଭ କରିଦେଲେ। ଏତେବେଳକୁ ହରିବାବୁଙ୍କର ଚେତା ପଶିଲା, ସେ ବୁଝିପାରିଲେ କେଡ଼େ ଭୁଲଟାଏ କରିପକାଇଛନ୍ତି। ସେଇଦିନ କିନ୍ତୁ ହରିବାବୁଙ୍କର ଜୀବନର ଗତି ବଦଳିଗଲା, ସେ ଆଉ ଟଙ୍କା ପଇସାର ଧାର ଧରନ୍ତି ନାହିଁ। ପହିଲା ଦିନ ଦରମା ତକ ପାଇଲେ ସିଧା ସିଧା ପଠାଇ ଦିଅନ୍ତି ଗୃହିଣୀଙ୍କ ନିକଟକୁ, ଏଣିକି ସେ ପୁରାପୁରି ନିର୍ଲିପ୍ତ। ଯେ କେହି ଆସି କିଛି ପଚାରିଲେ ଜବାବ ଦିଅନ୍ତି, ମାଆଙ୍କୁ କହିବୁ ଯା।